ॐ नमो भगवते वासुदेवाय, ॐ नमो भगवते वासुदेवाय। श्री श्री गोविंदाय, श्री श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री राधा कृष्ण चंद्र, श्री लक्ष्मण सिंहदेव, श्री श्री सीताराम लक्ष्मण हनुमान चंद्र पाद पद्म अर्पण त्रिवेदन करी, श्रील गुरुदेव श्री श्रीमद भक्त सुरदाम स्वामी गुरु महाराज पाद पद्मण त्रिवेदन करी, ईस्कन प्रतिष्ठित आचार्य श्री श्रीमद श्री भक्ति विधान स्वयं प्रभुपाद महाराज पाद पद्मण त्रिवेदन करी, समस्त साधु गुरु वैष्णव तथा पुष्ट वैष्णव सर्वजन मातृवृंदों को अर्पण त्रिवेदन करी, आज आम श्रीमद्भागवत दशम स्कंद अष्टम अध्याय कथा आरंभ करवा। ये अष्टम अध्याय लीलाटी भगवान विशेष मुख्य लीला हूँ भगवान नामकरण आउ अन्य भगवान बाल्यलीला सब वर्णना कर भगवान बाल्यलीला वृंदावन में अनुष्ठित होता गोकूल तेणु आम गत काली शुणुले सप्तम अध्याय वर्णना करोटी लीला भगवान गोटे हूँ तीन मास लीला शकट शकटासुर उद्धार तापर एक वर्ष लीला तृणावर्त उद्धार एवं भगवान विश्वरूप माँ का देखते पार्टी भितर भगवान मुख कवर में समग्र विश्व को देखुले सीए ये तीन लीला सप्तम अध्याय वर्णना कर तेणु अष्टम अध्याय वर्णना कर वर्तमान ये अष्टम अध्याय जो भगवान आविर्भाव होते नंद महाराज जाते मथुरा को मथुरार सहित देखा करी सब कंस को जहाँ देवा कथा कर इत्यादि सब प्रदान करते वसुदेव सहित मिलन होता वसुदेव तक गृह को डाक कहीं सब झमला अच्छी तेणु नंद महाराज जो रही थे मथुरार निकटवर्ती स्थान कैंप पकड़े से देखा कले देखा कर कहले भाव मथुरार वृंदावन उत्पाद हे तुम शीघ्र जाओ विश्रम करना डेरी करना ष्ठ अध्याय वर्णना करतना पुतनाबद्ध लीलाटी होता वसुदेव जापारे नंद महाराज जाणी ना सी पुत्र सी हो वसुदेव पुत्र बोली सी नंद महाराज हूँ सी मोर पुत्र तेणु वसुदेव वर्तमान क्षत्रिय जो विभिन्न कूल सब नामकरण समय सब रही क्षत्रिय कूल पे नामकरण कराए शहे दिन भितर कर वैश्य मान अलग समय रही तेणु वसुदेव पठैले गर्गाचार्य को प्रसिद्ध गर्ग संगीता रही प्रसिद्ध ज्योतिष सी गर्गाचार्य तेणु गर्गाचार्य को पठैले भगवान कृष्ण नामकरण करने कहीदेले गर्गाचार्य को ये मोर पुत्र एवं सी तो रोहिणी पुत्र सी रही सी तो समस्त जानते ये जो पुत्र ये नंद महाराज पुत्र नुह ये मोर पुत्र सी मत नंद महाराज पुत्र जहाँ वसुदेव चिंता कर मोर पुत्र नंद महाराज हो सी मोर पुत्र आम जानते सी दुज पुत्र तेणु जहाँ भी ये जो गर्गाचार्य कहीं पठेले गर्गाचार्य आस पहुँचीगल जो बड़े अष्टम अध्याय वर्णना कर गर्ग पुरोहित राजुनांशु महातपहा व्रजं जगाम नंद वसुदेव प्रचोदित तेणु ये हूँ गर्गाचार्य पुरोहित राजन सुखदेव गोस्वामी परीक्षित महाराज को संबोधन कर राजन गर्ग पुरोहित राज जदुनांशु महातपा जदुमान से पुरोहित बहुत तपस्वी थे महातपा सुमहातपा तेणु ब्रजम जगाम नंदस्य नंद ब्रज को सी आसिले कहीं वसुदेव प्रचोदित वसुदेव जी कहले भाव में मोर पुत्र सी नामकरण करसिले तेणु जोबले आसी पहुँची गले नंद महाराज गोकूल से ही समय तं दृष्ट्वा परम प्रीत प्रत्युत्थाय कृतांजलि आनर्चादो खजधिया प्रणिपात पुरस्वरम तेणु तं दुष्टा परम प्रीत जिते बड़े देखी गर्गाचार्य को बहुत आनंदित हो गले नंदा नंद महाराज प्रसिद्ध ये ज्योतिष सी प्रसिद्ध ज्योतिष दुईज पुत्र होती मानने गोटे पुत्र आ गोटे हूँ रोहिणी पुत्र ତେଣୁ ନାମକରଣ ହେଇନି ଏପର୍ଯ୍ୟନ୍ତ, ନନ୍ଦ ମହାରାଜ ପୁରୋହିତ ଅଲଗା ଅଛନ୍ତି, ତେଣୁ ନାମକରଣ ହେଇନି। ସେ ଚିନ୍ତା କରୁଛନ୍ତି, ତାଙ୍କୁ ଦେଖିକି ଭାବୁଛନ୍ତି, ମନରେ ଚିନ୍ତା କରୁଛନ୍ତି, ନାମକରଣ କରିଦେଲେ ଭଲ ହୁଅନ୍ତା, ଜ୍ୟୋତିଷ ଆସିଛନ୍ତି, ଇଏ ଗୋଟେ ବଢ଼ିଆ ସୁଯୋଗ ମିଳିଲେ ଭଗବାନଙ୍କ ବ୍ୟବସ୍ଥାରେ। ସେଇଠି ଭଗବାନ ଅଛନ୍ତି, ସେ ଜାଣିପାରୁନାହାନ୍ତି ଭଗବାନ ସେ ବୋଲି ସ୍ୱୟଂ। ତେଣୁ ପ୍ରତ୍ୟୁତ୍ଥାୟ କୃତାଞ୍ଜଳି, ତାଙ୍କୁ ବହୁ ସେଠି ଯେଉଁ ବସିଥିଲେ ଉଠିକିରି ତାଙ୍କୁ କୃତାଞ୍ଜଳି ହାତ ଯୋଡ଼ିକିରି ଆନର୍ଚ୍ଚା ଅଧକ୍ଷତ ଦିଆ, ତାଙ୍କୁ ଅର୍ଚ୍ଚନ କଲେ ପୂଜା କଲେ କିଭଳି ଭାବରେ ନା ଅଧକ୍ଷତ ଦିଆ, ଅଧକ୍ଷତ ଭଗବାନଙ୍କୁ ଯେଉଁଭଳି ଭାବେ ପୂଜା କରାଯାଏ ସେଭଳି ଭାବ ଅତିଥି ଦେବ ଭବ ବୋଲି କୁହାଯାଏ। ଅତିଥି ଆସି ପହଞ୍ଚିଗଲେ ତେଣୁ ତାଙ୍କୁ ସେଇଭଳି ଭାବେ ପୂଜା ପ୍ରଣିପାତ ପୁରସ୍ସରମ, ତାଙ୍କୁ ପ୍ରଣିପାତ କରିକିରି ତାଙ୍କୁ ବହୁତ ପ୍ରକାର ପୂଜା କଲେ। ତେଣୁ ମା ଗର୍ଗାଚାର୍ଯ୍ୟଙ୍କୁ ତାଙ୍କ ଆସନ ପ୍ରଦାନ କରି ସୁପବିଷ୍ଟଂ କୃତାତିଥ୍ୟଂ ଗିରା ସୁମୃତୟା ମୁନିମ୍ ନନ୍ଦୟିତ୍ୱା ବ୍ରବୀତ୍ ବ୍ରହ୍ମନ୍ ପୂର୍ଣ୍ଣସ୍ୟ କରବାମ କିମ୍। ତେଣୁ ତାଙ୍କୁ ସୁପବିଷ୍ଟଂ କୃତାତିଥ୍ୟଂ, ତାଙ୍କୁ ଆତିଥ୍ୟ ତାଙ୍କର ସବୁ ପାଦ ସମ୍ଭାନ ବା ତାଙ୍କର ସବୁ ପାଦ ଧୌତ ଇତ୍ୟାଦି କରି ତାଙ୍କୁ କିଛି ଖାଦ୍ୟ ପ୍ରଦାନ କରି ଏସବୁ କରିକିରି ସୁପବିଷ୍ଟଂ ବହୁତ ସୁନ୍ଦର ଭାବରେ ତାଙ୍କୁ ଆସନରେ ବସେଇ ଘିରାସୁ ନୃତୟା ମୁନି ବହୁତ ସୁନ୍ଦର ସୁନୃତୟା, ସୁନୃତୟା ହେଉଛି ଅତ୍ୟନ୍ତ ମଧୁର, ଅତ୍ୟନ୍ତ ମଧୁର ବଚନ କହୁଛନ୍ତି ମୁନିଙ୍କୁ, ତାଙ୍କୁ କହୁଛନ୍ତି କ'ଣ ନନ୍ଦୟିତ୍ୱା ଅବ୍ରବୀତ୍ ବ୍ରହ୍ମନ୍, ତାଙ୍କୁ ବହୁତ ଆନନ୍ଦ ପ୍ରଦାନ, ଇଏ ତ ସ୍ୱୟଂ ନନ୍ଦ, ନନ୍ଦ କହିଲେ ଆନନ୍ଦ, ତାଙ୍କ ନାଁ ହେଉଛି ଆନନ୍ଦ, ଭଗବାନ ଯାହାର ପିତା ସେ ତାଙ୍କର କିଛି ଆଉ ଦୁଃଖ ରହିବ, ଭଗବାନ ଆନନ୍ଦ ଘନ, ସେ ମଧ୍ୟ ଭଗବାନଙ୍କର ନିଜ ଜନ, ସେଇଭଳି ଭାବରେ ଆନନ୍ଦ। ତେଣୁ ନନ୍ଦୟିତ୍ୱା ଅବ୍ରବୀତ୍ ବ୍ରହ୍ମନ୍, ତାଙ୍କୁ କହୁଛନ୍ତି ହେ ବ୍ରହ୍ମନ୍ ପୂର୍ଣ୍ଣସ୍ୟ କରବାମ କିମ୍, ଆପଣ ହେଉଛନ୍ତି ପୂର୍ଣ୍ଣ, ଭଗବାନ ହେଉଛନ୍ତି ପୂର୍ଣ୍ଣ, ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇଯିବେ ସେମାନେ ମଧ୍ୟ ପୂର୍ଣ୍ଣ ହୋଇଯିବେ, ତାଙ୍କର କୌଣସି ଅପୂର୍ଣ୍ଣତା ରହିବ ନାହିଁ, ତାଙ୍କର କୌଣସି କାମନା ବାକି ରହିବ ନାହିଁ, ସବୁକିଛି କାମନା ତାଙ୍କ ପୂର୍ଣ୍ଣ ହୋଇଯିବ। ତେଣୁ ସେ କହୁଛନ୍ତି ପ୍ରଭୁ ଆପଣ ବ୍ରହ୍ମନ୍, ଆପଣଙ୍କର କି ମୁଁ କ'ଣ କରିପାରିବି, ଆପଣଙ୍କର ଆପଣଙ୍କ ପୂର୍ଣ୍ଣ, ପୂର୍ଣ୍ଣଙ୍କର ଆପଣଙ୍କ ଆଉ କ'ଣ ଅପୂର୍ଣ୍ଣତା ରହିଛି ଯେ ଆମେ କିଛି ଆମେ ପୂରଣ କରିବୁ, ପୂର୍ଣ୍ଣ କରବା ଆମେ କିଙ୍ଗ। ତେଣୁ କହୁଛନ୍ତି ମହତ୍ ବିଚଳନ ଋଣା ଗୃହିଣା ଦିନଚିତ ସା ନିଶ୍ଚୟ ସା ଭଗବାନ କଳ୍ପତି ନାନ୍ୟଥା କ୍ୱଚିତ୍, ମହତ୍ ବିଚଳନ ଋଣା, ମହତ୍ ବ୍ୟକ୍ତିମାନେ ଯେଉଁ ବିଭିନ୍ନ ସ୍ଥାନକୁ ଯାତ୍ରା କରନ୍ତି, ମହତ୍ ବିଚଳନ ଇଏ କ'ଣ ପାଇଁ ନା ନୃଣା ଗୃହିଣା ଦିନଚେତସା, ଗୃହୀମାନଙ୍କ ପାଖକୁ ଯେଉଁ ଯାଆନ୍ତି ଗୃହୀମାନେ ବହୁତ ଦିନ ଚେତସାରେ ରହିଛନ୍ତି, ବହୁତ ନିଜ ଚେତନାରେ ରହିଛନ୍ତି, ଯେଉଁ ମନୁଷ୍ୟ ଜନ୍ମ କୃଷ୍ଣ ଚେତନା ପାଇଁ ଉଦ୍ଦିଷ୍ଟ ସେଥିପାଇଁ ସେମାନେ ଜାଣିପାରନ୍ତି ନାହିଁ, ଏଇ କୁଟୁମ୍ବ ପାଳନରେ ଏଇସବୁଥିରେ ରହିଯାଆନ୍ତି, ସବୁ ଦିନ ଚେତନାରେ ରହନ୍ତି ସେମାନେ। ନନ୍ଦ ମହାରାଜ ନିଜକୁ ଦିନ ଚେତସ ବୋଲି ଭାବୁଛନ୍ତି, ଭଗବାନଙ୍କର ପିତା ଜଣେ ଆଚାର୍ଯ୍ୟ କହୁଛନ୍ତି କିଏ କାହାର ବନ୍ଦନା କରନ୍ତୁ ଯାହା କରନ୍ତୁ, ମୁଁ କିନ୍ତୁ ନନ୍ଦଙ୍କର ଅଙ୍ଗଳାରେ ସେଇ କୃଷ୍ଣଙ୍କୁ ଦର୍ଶନ କରିବି, ଏତିକି ମୋର ଦରକାର ଆଉ କିଛି ନାହିଁ, ଏଇଭଳି ଭାବରେ ପ୍ରାର୍ଥନା କରନ୍ତି ଭଗବାନଙ୍କୁ। ଏ ନନ୍ଦ ମହାରାଜଙ୍କ ଅଗଣା ଛୋଟିଆ କଥା, ନନ୍ଦ ଅଗଣା ଭଗବାନ ସେଇଠି ଖେଳୁଛନ୍ତି, ଛୋଟ ପିଲାଦିନରୁ ସେଇଠି ଖେଳିଛନ୍ତି। ତେଣୁ ସେ କହୁଛନ୍ତି ମୁଁ ହେଉଛି ଦିନଚେତସା, ମୁଁ ହେଉଛି ନିଜ ଚେତନାରେ ଅଛି, ଦିନଚେତସା ବ୍ୟକ୍ତିମାନଙ୍କୁ ନିଶ୍ଚୟ ସା ତାଙ୍କର ଶ୍ରେୟ ପ୍ରଦାନ କରିବା ପାଇଁ ଆସନ୍ତି ଆପଣ, ମହତ୍ ବ୍ୟକ୍ତିମାନେ ଗମନ କରନ୍ତି, ଆଜି ଗୁରୁଦେବ ଏଠିକି ଆସୁଥିବାରୁ ଏ ସ୍ଥାନଟି ଧନ୍ୟ ହୋଇଗଲା, ପ୍ରଭୁପାଦ ମହାରାଜ ଭୁବନେଶ୍ୱର ଆସିକରି ସେଠି ସ୍ଥାପନ କଲେ। ମହତ୍ ବ୍ୟକ୍ତିମାନେ ଏହିଭଳି ଭାବରେ ବିଭିନ୍ନ ସ୍ଥାନକୁ ଯାଆନ୍ତି, ସେ ସ୍ଥାନକୁ ପବିତ୍ର କରନ୍ତି, ସେ ସ୍ଥାନର ଅଧିବାସୀମାନଙ୍କୁ ତାଙ୍କୁ ମଧ୍ୟ ଶ୍ରେୟ ପ୍ରଦାନ କରନ୍ତି। ଏ ପଶ୍ଚିମ ଓଡ଼ିଶାର ବାସୀମାନଙ୍କ ପାଇଁ ଏସବୁ ଗୋଟେ ବହୁତ ଯେଉଁ ରହିଛି ତୀର୍ଥ, ସେମାନେ ଯଦି ଏଇ ଆଶ୍ରମର ସୁଯୋଗ ନେବେ ତାହେଲେ ସେମାନଙ୍କର ଜୀବନରେ ଶ୍ରେୟ ଲାଭ କରିପାରିବେ, ସେମାନେ ଦିନ ଚେତନାରେ ଅଛନ୍ତି, ସେମାନେ ସମସ୍ତେ କେହି ଜାଣନ୍ତି ନାହିଁ, ବହୁତ ଟଙ୍କା କିଛି ରୋଜଗାର କଲେ ବହୁତ ଉପଭୋଗ କଲେ ଏଇଟା ଜୀବନର ଲକ୍ଷ୍ୟ ବୋଲି ଭାବିକରି ତାଙ୍କ ଜୀବନ ଚାଲିଯାଏ, ତେଣୁ ମହତ୍ ବ୍ୟକ୍ତିମାନେ ଆସି କୁହନ୍ତି କ'ଣ ତୁମର ଜୀବନର ଲକ୍ଷ୍ୟ, ତୁମର ଶ୍ରେୟ କ'ଣ। ଭାଗବତ ଆରମ୍ଭ ହେଉଛନ୍ତି ସେଇଥିରୁ, ମୋର ଶ୍ରେୟ କ'ଣ କୁହନ୍ତୁ। ସ୍ୱର୍ଣ୍ଣବୃଦ୍ଧି ପ୍ରଶ୍ନ ପଚାରିଲେ, ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ଯେଉଁ ଛଅଟି ପ୍ରଶ୍ନ ପଚାରିଥିଲେ, ତାଦେହରୁ ଇଏ ଗୋଟିଏ ପ୍ରଥମ ପ୍ରଶ୍ନ ଥିଲା, ତତ୍ର ତତ୍ର ଅନ୍ଧସା ଦୁଷ୍ମନ ଭବତାଙ୍କ ଯଦ ଭିନ୍ନ ପୁଂସା ଆମେ ଏକାନ୍ତ ଶ୍ରେୟ, ଆମର ଶ୍ରେୟଟା କ'ଣ କୁହନ୍ତୁ। ଏଠି ନନ୍ଦ ମହାରାଜ ସେ କଥା କହୁଛନ୍ତି, ମହତ୍ ବ୍ୟକ୍ତିମାନେ ଯେଉଁ ଆସନ୍ତି ସେ ଶ୍ରେୟ ପ୍ରଦାନ କରିବା ପାଇଁ ଆସନ୍ତି, ଅନ୍ୟ କୌଣସି କାରଣ ନଥାଏ ତାଙ୍କର, ତାଙ୍କ ନିଜର କାରଣ ନଥାଏ, କିଛି ନିଜ କିଛି ଆବଶ୍ୟକ ରହିଛି ସେସବୁ ନଥାଏ। ତେଣୁ କହୁଛନ୍ତି, ଜ୍ୟୋତିଷ ମୟନଂ ସାକ୍ଷାତ ଯତ୍ତତ୍ ଜ୍ଞାନମ ଅତିନ୍ଦ୍ରିୟମ ପ୍ରଣୀତଂ ଭବତା ଜେନ ପୁମାନ ବେଦ ପରାବରମ। ଇଏ ମହାନ ଜ୍ୟୋତିଷ, ସିଏ ଜ୍ୟୋତିଷା ମୟନଂ ସାକ୍ଷାତ ଯତ୍ତତ୍ ଜ୍ଞାନ ମତିନ୍ଦ୍ରିୟମ। ଜ୍ୟୋତିଷରେ ଯେଉଁ ଜ୍ଞାନ ସବୁ ରହିଛି ଆମର ଇନ୍ଦ୍ରିୟମାନଙ୍କ ଦ୍ୱାରା ସେସବୁ ଜ୍ଞାନ ପ୍ରାପ୍ତ ହୋଇପାରିବା ନାହିଁ, ଅତିନ୍ଦ୍ରିୟ ଜ୍ଞାନ ରହିଛି ସେଥିରେ, ଭବିଷ୍ୟତରେ କ'ଣ ହେବ ସବୁ ରହିଛି। ପ୍ରଣୀତଂ ଭବତା ଜେନ, ଆପଣ ସେ ଜ୍ୟୋତିଷ ଶାସ୍ତ୍ର ସବୁ ବର୍ଣ୍ଣନା ରଚନା କରିଛନ୍ତି, ଗର୍ଗ ସଂଗୀତା ଇତ୍ୟାଦି, ଜେନ ପୁମାନ ବେଦ ପରାବରମ, ଯାହାକୁ ପଢ଼ିଲେ ଜଣେ ପର ଏବଂ ଅବର ନିଜର ଭାଗ୍ୟର କାର୍ଯ୍ୟ ଏବଂ କାରଣ ସବୁ ଜାଣିପାରିବ, କ'ଣ ପାଇଁ ଆମେ ଏଇ ଜନ୍ମ ପାଇଲୁ, ଆମ ପରଜନ୍ମ କ'ଣ ହେବ, ଏସବୁ ରହିଛି ବର୍ଣ୍ଣନା କରାଯାଇଛି। ତେଣୁ ଏ କହିବାର ଉଦ୍ଦେଶ୍ୟ ଥିଲା, ଆପଣ ହେଉଛନ୍ତି ଆମର ପୁତ୍ରର ନାମକରଣ କରନ୍ତୁ, ମୋର ପୁତ୍ର ଏବଂ ରୋହିଣୀଙ୍କ ପୁତ୍ରଙ୍କର ନାମକରଣଟି କରିଦିଅନ୍ତୁ। ଯଦି ଇଏ କହିବେ ନା ନା ସବୁ ରହିଛି ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ଯେ, ହଁ ତେଣୁ ସେ କହୁଛନ୍ତି, ତ୍ୱଂ ହି ବ୍ରହ୍ମବିଧାଂ ଶ୍ରେଷ୍ଠ, ଆପଣ ବ୍ରହ୍ମ ଜ୍ଞାନୀମାନଙ୍କ ଭିତରେ ଆପଣ ସବୁ ଶ୍ରେଷ୍ଠ। ସଂସ୍କାରାନ୍ କର୍ତ୍ତୁମର୍ହସି, ଆମର ପୁତ୍ରମାନଙ୍କର ସଂସ୍କାର କରନ୍ତୁ, ନାମକରଣ ସଂସ୍କାର କରନ୍ତୁ। ବାଳୟୋ ଅନ୍ୟୋ ନୃଣା, ଏ ଦୁଇ ଜଣଙ୍କ କଥା କହୁଛନ୍ତି, ବାଳୟୋ ଅନ୍ୟୋ ନୃଣା, ଏଇ ଯେଉଁ ରହିଛନ୍ତି ଦୁଇ ଜଣ ପୁତ୍ର ଅଛନ୍ତି, ପିଲା ବାଳକ ଅଛନ୍ତି, ଜନ୍ମନା ବ୍ରାହ୍ମଣ ଗୁରୁ, ଏମାନଙ୍କର ନାମକରଣ କରନ୍ତୁ। ତେଣୁ ଯଦି ଗର୍ଗାଚାର୍ଯ୍ୟ କହିବେ ଆପଣଙ୍କର କୁଳଗୁରୁ ଅଲଗା ଅଛନ୍ତି, ଆଉ ମୁଁ କେମିତି ନାମ ନା, ଜନ୍ମନା ବ୍ରାହ୍ମଣ ଗୁରୁ, ବ୍ରାହ୍ମଣ ମାନେ ସେ ସମସ୍ତଙ୍କ ଗୁରୁ, ଜନ୍ମରୁ ବ୍ରାହ୍ମଣ କୁଳ ହେଉଛି ଏତେ ଉନ୍ନତ କୁଳ, ଜନ୍ମନା ବ୍ରାହ୍ମଣ ଗୁରୁ। ତେଣୁ ଗର୍ଗାଚାର୍ଯ୍ୟ ଯଦୁନାମ ମହମାଚାର୍ଯ୍ୟ ଖ୍ୟାତଶ୍ଚ ଭୁବି ସର୍ବଦା ସୂତଂ ମୟା ସଂସ୍କୃତମ ତେ ମନ୍ୟତେ ଦେବକୀ ସୂତମ। କହୁଛନ୍ତି, ଯଦୁନା ମହମାଚାର୍ଯ୍ୟ, ମୁଁ ହେଉଛି ଯଦୁମାନଙ୍କର ଆଚାର୍ଯ୍ୟ, ଇଏ ମଧ୍ୟ ଜଣେ ଯଦୁ, ଇଏ ଯେ ଯଦୁ ନୁହନ୍ତି ତା ନୁହଁ, ଇଏ ମଧ୍ୟ ଯଦୁ କୋଳରେ ଆସୁଛନ୍ତି ନା, ଆମେ କହିଥିଲେ ଯଦୁବଂଶରେ ଆସୁଛନ୍ତି ଦେବମିଡ଼, ଦେବମିଡ଼ଙ୍କ ପୁତ୍ର ହେଉଛନ୍ତି ସୁରସେନ ଏବଂ ପର୍ଜନ୍ୟ, ତେଣୁ ସିଏ ମଧ୍ୟ ଯଦୁ, ତଥାପି ଏମାନଙ୍କର ଯଦୁ କହିଲେ ସେମାନେ ପ୍ରସିଦ୍ଧ, ସେମାନେ ସିଏ ହେଉଛନ୍ତି ସେଇ ବସୁଦେବଙ୍କର କୁଳାଚାର୍ଯ୍ୟ। ଯଦୁନାମ ଅହମ ଆଚାର୍ଯ୍ୟ ଖ୍ୟାତଶ୍ଚ ଭୁବି ସର୍ବଦା, ଏ ସମଗ୍ର ପୃଥିବୀରେ ଖ୍ୟାତ ହୋଇଯାଇଛନ୍ତି। ତେଣୁ ସୂତଂ ମୟା ସଂସ୍କୃତଂ ତେ, ମୁଁ ଯଦି ତୁମର ସୂତକୁ ଯଦି ସଂସ୍କାର କରିବି, ନାମକରଣ ସଂସ୍କାର କରିବି, ମନ୍ୟତେ ଦେବକୀ ସୂତମ, ତେଣୁ ସମସ୍ତେ ଭାବିବେ ଦେବକୀ ସୂତ ବୋଲି, ଏ ଦେବକୀଙ୍କର ସୂତ ବୋଲି, ଏ ଦେବକୀଙ୍କର। ତେଣୁ କହୁଛନ୍ତି କେମିତି ନା, କଂସ ପାପ ମତିଂ ସଖ୍ୟଂ ତବ ଚାନକ ଦୁନ୍ଦୁବେ। ହେ ନନ୍ଦ ମହାରାଜ, ଏ ଯେଉଁ କଂସ ବହୁତ ପାପମତୀ, ସେ ଆପଣ ସେ ଜାଣିଛନ୍ତି ଆପଣଙ୍କର ଏବଂ ଆନକ ଦୁନ୍ଧିବି ବା ବସୁଦେବଙ୍କ ସହିତ ଯେଉଁ ସଖ୍ୟ ରହିଛି, ସମ୍ବନ୍ଧ ରହିଛି, ଦୁଇ ଜଣଙ୍କର ପିତା ହେଉଛନ୍ତି ଦୁଇ ଭାଇ, ତେଣୁ ସେହି ହିସାବରେ ସମ୍ବନ୍ଧିତ ସେମାନେ, ସଖ୍ୟ ମଧ୍ୟ ରହିଛି। ଦେବକିଆ ଅଷ୍ଟମ ଗର୍ଭ ନ ସ୍ତ୍ରୀ ଭବିତୁ ମରହତି, ଦେବକୀଙ୍କର ଯେଉଁ ଅଷ୍ଟମ ଗର୍ଭ କନ୍ୟା ବୋଲି ଯେଉଁ କୁହାଯାଇଥିଲା, କିନ୍ତୁ ସିଏ କନ୍ୟା ନୁହଁ, କାରଣ ସିଏ କହିଥିଲେ ଏସବୁ କଥାକୁ, ପୁଣି କହିଲେ ସିଏ, ଇତି ସଞ୍ଚିତ ଦେବକିଆ ଦାରିକା ବଚଃ अपि हंता गता शंकर तरी तन्नो नयो भवेत। तेणु से जो कन्या को कंस हत्या करने जिते बसुला से समय से कन्या कही तुम शत्रु अन्य स्थान जन्म नहीं तेणु कंस सब समीघ्न रही सब विभिन्न प्रकार राक्षस मान प्रेरण करुच्ची क्या हत्या करने सब कथा रही पुतना को हत्या हो सारे ना भितर तेणु मुदी वर्तमान तुम संस्कार करी तेरे समस्त भाई हूँ देवज्ञ सुत तेणु नंद कौन अलक्षित अस्मिन रहसी आम एभली भाव करवा कहीं जापरवे ना ये नामकरण भगवान जन्म मध्य गोपन रही बंदीशाला रही नामकरण गोपन रही भगवान जन्म कर्म चमी दिव्यम भगवान को जन्म कर्म को साधारण भाव समस्त लोक मैंने बुझीपारे ना भगवान कहीं ना जो मैंने उन्नत स्थिति अच्छा जो मैंने भक्त से मैंने सब बुझे भगवान जो भी आसे मत से भगवान तेणु अलक्षित अस्मिन रहसी मामे कई रपि गो ब्रजे गुरु द्विजात संस्कार स्वस्ति वादन पूर्वकम तेणु आम अलक्षित भाव कहीं जानवे ना एमती यशोदा बा रोहिणी जानवे ना आम नामकरण करदे यही भाव अति गोपन करागला केमी कर गोपन ना माम कि रि गोब्रज आम गोब्रज रही से सका गावी मैंने पलि जाती बण को आ गोबर आउ कहीं ना वृंदावन लोक मैंने प्राय मेन लोक सब पलि जाठी आउ कहीं ना वृंदावन गोकूल आउ ब्रज खाली रही गावी मैंने सब खाली हो स्थान खाली रही बढ़िया स्थान पवित्र स्थान गोमय शास्त्र वर्णना कर जो रही शंख एवं गोमय जीवेर अस्थि विष्ठा शंख गोमय गोटे शंख हूँ गोटे जीवर अस्थि एवं गोमय हूँ गोटे जीवर विष्ठा किंतु वेदवाक्य से दुई महापवित्र है जदिवर जीवर अस्थि एवं विष्ठा हूँ अपवित्र किंतु शंख एवं गोमय ये हूँ वेदवाक्य पवित्र बोली कह जाए यहाँ वैज्ञानिक मैंने गवेषणा कर जानते प्रकृत गोबर में बहुत आंटीसेप्टिक वस्तु रही सब पवित्र करदेव तेणु यही भाव कुरु द्विजात संस्कार द्वितीय जन्म तक द्विजाति जन्म जन्म प्रथम जन्म है पितामाता द्वितीय जन्म हूँ गुरु नामकरण करेंगे तक ज्ञान देवे सब शिक्षा देवे द्वितीय जन्म है द्विजात संस्कार स्वस्ति वाचन पूर्वक आम बीच धूमधाम करवा ना आपड़ी स्वस्ति वाचन करदे मंगल मंगलपाई केमी मंत्र सब उच्चारण करवा कथा से सब मंत्र पाठ करदे नामकरण कर स्वस्ति वाचन करदे तेणु वर्गाचार्य आशीष तेणु सी आनंदित हो ठीक अच्छी कर नामकरण है तेणु प्रथम नामकरण हूँ कि भाव वर्गाचार्य कौन प्रथम बड़ भाई नामकरण करा कौन अयं रोहिणी पुत्रो रामायण सुहृद गुण आख्या सते राम इति बड़ाधिक्या बड़ं विदु जदुनाम पृथक भावा संकर्षण मुसंत्यपि प्रथम देखिए नामकरण है बड़ पु को देखी बड़ जो रही देखी अयं रोहिणी पुत्र ये रोहिणी के पुत्र अयंगी रोहिणी पुत्र रामायण सुहृद गुण ये आंकर एभली गुण रही एत सुहृद एत अन्न मान प्रति बंधु भावपन्न सब सीमा रही तेणु समस्त बहुत मन को आनंद प्रदान रामायण सुहृद गुण एत भल गुण सब रही सब अन्न मान सब निजर करे तेणु समस्त देखने आनंदित हे रामायण से आनंदित हे से आख्या सत्य राम ये तेनालीर नाम हम राम आख्या सत्य राम एवं बड़ा दीक्षा बड़ विधु तर बड़ बहुत अधिक बड़ बड़ा दीक्षा बड़ विधु नाम हम बड़ दुटा का मिसे कहीदे बलराम बलराम को आविर्भाव तीति आसगला बलराम को आविर्भाव तीति आसगला पूर्व वर्णना करदे से पुणी वर्णना कराया बलराम कथा ବଳରାମ ଦୁଇଟା ଯାକ ବଳରାମ, କିନ୍ତୁ ଏ ଦୁଇଟି ଅଲଗା ଅଲଗା ନାମ। ରାମ କାହିଁକି କୁହାଯାଉଛି ନା ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରିବେ, ବଳ କାହିଁକି କୁହାଯାଉଛି ନା ସେ ହେଉଛନ୍ତି ବଳ, ବହୁତ ବଳ ତାଙ୍କର ଅଧିକାର ରହିଛି, ଇଏ ହେଉଛି ଚିତ୍ ବଳ। ଭଗବାନଙ୍କର କୃପା ପ୍ରାପ୍ତ ନହେଲେ ଜଣେ କୃଷ୍ଣ ବଳରାମଙ୍କର କୃପା ପ୍ରାପ୍ତ ନହେଲେ ଜଣେ ଭଗବାନ କୃଷ୍ଣଙ୍କୁ ଜାଣିପାରିବ ନାହିଁ। ଚିତ୍ ବଳ ନାୟମ ଆତ୍ମା ବଳହୀନ ଲଭ୍ୟ, ଉପନିଷଦରେ ଗୋଟେ ରହିଛି ଶ୍ଳୋକ, ବଳହୀନ ଯେଉଁମାନେ ବଳ ପ୍ରାପ୍ତ ହେଇନାହାନ୍ତି ଚିତ୍ ବଳ, ଇଏ ହେଉଛି ଭଗବାନ ଚିତ୍ ବଳ, ଭଗବାନଙ୍କର ଚିତ୍ ବଳ, ଚିତ୍ ବଳରେ ଆମେ ଭଗବାନଙ୍କୁ ଜାଣିବା। ଏବଂ ଯଦୁନା ଅପୃଥକ ହାବା ସଂକର୍ଷଣ ମୁସନ୍ତି ଉପ ମୁସନ୍ତି ଅପି, ଭଗବାନ ଆ ପୂର୍ବରୁ ଅଷ୍ଟ କ'ଣ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରାଯାଇଥିଲା, ଭଗବାନ ଯେତେବେଳେ ପଠାଇଥିଲେ ଗଛ ଦେବୀ ବ୍ରଜଂ ଭଦ୍ରେ ମାୟାଦେବଙ୍କୁ ପଠାଇଥିଲେ, ସେହି ସମୟରେ ଏ ଅନନ୍ତ ଦେବଙ୍କ ନାମ ସେ କରଣ କରିଦେଇଥିଲେ, ତାଙ୍କ ନାମ ହେବ ସଂକର୍ଷଣ, ଏସବୁ ବିଭିନ୍ନ ପ୍ରକାର ନାମ କରିଦେବେ, ଏସବୁ ସେ କରିଦେଇ ସେତେବେଳେ କୁହାଯାଇଥିଲା। ସେତେବେଳେ ସେ କହିଥିଲେ ତାଙ୍କ ନାମ ହେବ ସଂକର୍ଷଣ, କାହିଁକି ନା ଇଏ ଦେବକୀଙ୍କ ଗର୍ଭରୁ ରୋହିଣୀଙ୍କ ଗର୍ଭକୁ ଆକର୍ଷିତ ହେଇକି ସଂକର୍ଷଣ ହେବେ, ଆକର୍ଷିତ ହେଇକି ଆସିବେ, ସେଥିପାଇଁ ତାଙ୍କ ନାମ ହେବ ସଂକର୍ଷଣ। ତେଣୁ ଇଏ ମଧ୍ୟ ତାଙ୍କ ନାମ କଲେ ସଂକର୍ଷଣ, କିନ୍ତୁ ସେ କଥାଟି କହିଲେ ନାହିଁ, କାହିଁକି ନା ସେ ଭଗବାନ ଏଇଭଳି ଜ୍ଞାନ ଆସିଛି ନନ୍ଦ ମହାରାଜଙ୍କର, ତେଣୁ ସେ କଥାଟି କହିଲେ ନାହିଁ, ଗୁପ୍ତ ରହିଲା ସେଇଟା। ତେଣୁ ସେ କହିଲେ ଯଦୁନା ଅପୃଥକ ହାବା, ଯଦୁମାନଙ୍କ ଭିତରେ ସେ ଯଦୁ କହିଲେ ସେମାନେ ମଧ୍ୟ ଯଦୁ, ଇଏ ମଧ୍ୟ ଯଦୁ, ଇଏ ମଧ୍ୟ ଯଦୁକୋଳରେ ଆସୁଛନ୍ତି, ସେ ମଧ୍ୟ ବସୁଦେବ ମାନେ ଯଦୁକୋଳରେ ଆସୁଛନ୍ତି, ଇଏ ନନ୍ଦ ମହାରାଜ ମଧ୍ୟ ଯଦୁକୋଳରେ ଆସୁଛନ୍ତି, ତାଙ୍କ ଭିତରେ ଯେଉଁ ପାର୍ଥକ୍ୟକୁ ସେ ଦୂର କରିଦେବେ, ଅପୃଥକ ହାବା। ତେଣୁ ସଂକର୍ଷଣ ମୁଁଶନ୍ତି ତାଙ୍କୁ, ସେଥିପାଇଁ ସଂକର୍ଷଣ ବୋଲି କୁହାଯିବ, ଗୋଟେ ହେଲା ରାମ, ଗୋଟେ ହେଲା ବଳ, ଗୋଟେ ହେଲା ସଂକର୍ଷଣ, ଏଇଭଳି ଭାବରେ ତାଙ୍କର ନାମକରଣ କଲେ। ବଡ଼ ଭାଇଙ୍କର ନାମକରଣ ହୋଇଗଲା, ତିନୋଟି ନାମ ଦେଲେ, ରାମ ବଳ ଏବଂ ସଂକର୍ଷଣ, ତାପରେ କୃଷ୍ଣଙ୍କର ନାମକରଣ କରୁଛନ୍ତି। କୃଷ୍ଣଙ୍କର ନାମକରଣ ଆସନ୍ ବନ୍ଦାସ ଗୁଣତନୁ ଯୁଗନ୍ତନୁ ଶୁକ୍ଳ ରକ୍ତ ଶତାପିତ ଇଦାନୀ କୃଷ୍ଣ ତାଙ୍ଗ ତାହା, ଭଗବାନଙ୍କର କ'ଣ ନାମକରଣ କରିବେ, କହୁଛନ୍ତି ଆସନ ବନ୍ଦାସ, ଇଏ ଯେଉଁ ରହିଛନ୍ତି ଏଭଳି ନାମକରଣ କରିବେ, ଗୁପ୍ତ ଭାବରେ ନାମକରଣ କରିବେ, ଏକ ତ ଗୋପନରେ କରାଯାଉଛି, ଦୁଇରେ ମଧ୍ୟ କଥା ମଧ୍ୟ ଗୋପନରେ କହୁଛନ୍ତି, ନା ଇଏ କହିବେ ଗୋଟେ କଥା, ନନ୍ଦ ମହାରାଜ ବୁଝିବେ ଗୋଟେ କଥା, ଏଭଳି ଭାବରେ କଥା କୁହାଯାଉଛି। ତେଣୁ ଏଠି ଆସନ୍ ବନାସ୍ତ ହେଇ ଆସିଅ, ଇଏ ଯେଉଁ ତୁମର ପୁତ୍ର, ଇଏ ତିନି ଯୁଗରେ ଗୁଣତନୁ ଯୁଗନ୍ତନ, ପ୍ରତି ଯୁଗରେ ଯୁଗ ଅନୁରୂପ ରୂପ ସେ ଧାରଣ କରନ୍ତି, ଗୁଣତନୁ ଯୁଗ ଶୁକ୍ଳ ରକ୍ତ ଶତାପିତ, ଆ ପୂର୍ବରୁ ସେ ତିନୋଟି ବର୍ଣ୍ଣ ଗ୍ରହଣ କରିସାରିଲେଣି, ଗୋଟେ ଶୁକ୍ଳ ବର୍ଣ୍ଣରେ ଆସିଥିଲେ, ରକ୍ତ ବର୍ଣ୍ଣରେ ଆସିଥିଲେ, ପିତ ବର୍ଣ୍ଣରେ ଆସିଥିଲେ, ବର୍ତ୍ତମାନ ଇଦାନୀ କୃଷ୍ଣ ତାଙ୍ଗତା, ବର୍ତ୍ତମାନ କୃଷ୍ଣ ବର୍ଣ୍ଣରେ ଆସିଛନ୍ତି, ସେଥିପାଇଁ ତାଙ୍କ ନାଁ ହେଲା କୃଷ୍ଣ, ଗର୍ଗାଚାର୍ଯ୍ୟ ନାମ ରଖେ ଗର୍ଗ ନାମ ରଖେ କୃଷ୍ଣ, ଧ୍ୟାନ ତ ଜାଣିବା, ସେ ଧ୍ୟାନରେ ସବୁ ଜାଣିପାରିଲେ ସବୁ ଭଗବାନ ହେଇ ବୋଲି, କିନ୍ତୁ ଏଭଳି କହିବେ ନନ୍ଦ ମହାରାଜ ଜାଣିବେ ନାହିଁ ଭଗବାନ ବୋଲି, ସିଏ ତାଙ୍କ ପୁତ୍ର ବୋଲି, ଭଗବାନ ଭଳି ଗୁଣ ଆଇବ, ତେଣୁ କହୁଛନ୍ତି ପ୍ରାଗୟଂ ବାସୁଦେବସ୍ୟ କୋଚିତ ଯାତା ତବାତ୍ମଜ ବାସୁଦେବ ଇତି ଶ୍ରୀମାନ ଅଭିଜ୍ଞ ସମ୍ପ୍ରଚକ୍ଷତେ, ସେ କହୁଛନ୍ତି ପ୍ରାଗୟଂ, ପ୍ରାଗ କହିଲେ ପୂର୍ବରୁ, ଏଇ ନା ଏଇ ପୁଅକୁ ଦେଖିକି କହୁଛନ୍ତି ପ୍ରାଗୟଂ ବାସୁଦେବସ୍ୟ କୋଚିତ ଯାତ ତବାତ୍ମଜ, ବାସୁଦେବଙ୍କ ପୁତ୍ର ଜଣେ ସେ କହିବେ ଇଏ ବସୁଦେବଙ୍କ ପୁତ୍ର ନା ନା ତବାତ୍ମଜ, ଇଏ ତମର ପୁତ୍ର, କିନ୍ତୁ ଅତୀତରେ ସିଏ ବସୁଦେବଙ୍କ ପୁତ୍ର ହେଇଥିଲେ, ଯେଉଁମାନେ ଜାଣନ୍ତି ବାସୁଦେବ ଇତି ଶ୍ରୀମାନ ଅଭିଜ୍ଞ ସମ୍ପ୍ରଚକ୍ଷତେ, ଯେଉଁମାନେ ଅଭିଜ୍ଞ ବ୍ୟକ୍ତି ସେମାନେ ସେଥିପାଇଁ ତାଙ୍କୁ ବାସୁଦେବ ବୋଲି କହିବେ, ବସୁଦେବଙ୍କ ପୁତ୍ର ବାସୁଦେବ। ତେଣୁ ନନ୍ଦ ମହାରାଜ ଭାବିଲେ ଆଉ କେଉଁ ଜନ୍ମରେ ସିଏ ବସୁଦେବଙ୍କ ପୁତ୍ର ହେଇଥିଲେ, ଏଇଭଳି ଭାବରେ ଭାବିଲେ, ଏଇଭଳି ଭାବରେ ନାମକରଣ କରାଯାଇଛି, ବହୁତ ରହସ୍ୟମୟକ ନାମକରଣ କରାଯାଇଛି। ତେଣୁ କହୁଛି ବହୁନି ସନ୍ତି ନାମାନି ରୂପାଣି ତେ ସୁତସ୍ୟତେ ଗୁଣକର୍ମ ଅନୁରୂପାଣି ତାହ୍ନ ବେଦନୋ ଜନା, ବହୁନି ସନ୍ତି ନାମାନି, ତାଙ୍କର ବହୁ ନାମ ରହିଛି, ବହୁନି ସନ୍ତି ନାମାନି ରୂପାଣି ଚ ସୁତସ୍ୟତେ, ଇଏ ତମର ସୁତ, ଇଏ ଅଲଗା, ଇଏ ଭଗବାନ ନୁହଁ, ନନ୍ଦଙ୍କର ଚିନ୍ତା ହେଉଛି ଇଏ କ'ଣ ଭଗବାନ ନା କ'ଣ, ନା ନା ଇଏ ସୁତସ୍ୟ, ଇଏ ତମର ସୁତ ରୂପାଣି, ତାଙ୍କ ରୂପ ମଧ୍ୟ ସେଇଭଳି ଭାବରେ ଭଉଣୀ ସନ୍ତି ନାମାନି, ତାଙ୍କର ନାମ ରୂପ ଅଲଗା ବହୁତ ପ୍ରକାର ରହିଛି ତାଙ୍କର, କିନ୍ତୁ ଇଏ ତମର ସୁତ, ଇଏ ତମର ପୁତ୍ର, ଗୁଣକର୍ମ ଅନୁରୂପାଣି, ତାଙ୍କର ଗୁଣ ଅନୁସାରେ ତାଙ୍କର ନାମ ହେବ, ବହୁତ ଦୀନବନ୍ଧୁ, ଦୀନମାନଙ୍କୁ ସେ କୃପା କରିବେ, କୃପା ସିନ୍ଧୁ ସମସ୍ତଙ୍କୁ ସେ କୃପା କରିବେ, ଏହିଭଳି ଭାବରେ ତାଙ୍କର ଗୁଣ ଅନୁସାରେ ତାଙ୍କ ନାମ ହେବ ଏବଂ କର୍ମ ଅନୁସାରେ ମଧ୍ୟ ନାମ ହେବ, ବିଭିନ୍ନ ପ୍ରକାର କର୍ମ କରିବେ, ଜୟ ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଜୟ ଶ୍ରୀ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି, ଜୟ ଶ୍ରୀ ରାଧା କୃଷ୍ଣ ଚନ୍ଦ୍ର ଯୋଗୀ। ତେଣୁ ତାଙ୍କର କର୍ମ ଅନୁସାରେ ତମ ନାମକରଣ ହେବ, ଗୋବର୍ଦ୍ଧନଧାରୀ ଲବଣ ଚୋର, ଲବଣ ଚୋରି କରିବେ, ଲବଣ ଚୋର ବସ୍ତ୍ର ଚୋରି କେବେ ବ୍ରଜେ ପ୍ରସିଦ୍ଧମ ନବନୀତ ଚୌର, ସବୁ ଲୀଳା ଚାଲିବ ଭଗବାନଙ୍କର, ତାଙ୍କର କର୍ମ ଅନୁସାରେ ତାଙ୍କ ନାମକରଣ ହେବ, ଅନେକ ନାମ ରହିଛି, ବହୁନି ସନ୍ତି ନାମାନି, ଅନେକ ନାମ, ତାହା ବେଦ ନୋ ନୋ ଜନା, ସେଇଟାକୁ ମୁଁ ଜାଣିଛି କିନ୍ତୁ ଅନ୍ୟମାନେ ଜାଣନ୍ତି ନାହିଁ, ଇଏ ନନ୍ଦ ମହାରାଜ ବୁଝିଲେ, କିନ୍ତୁ ଗର୍ଗାଚାର୍ଯ୍ୟଙ୍କର ଭାବ ହେଉଛି କ'ଣ ନା ମୁଁ ଜାଣିନାହିଁ କି ଅନ୍ୟମାନେ ଜାଣିନାହିଁ, ତାହା ବେଦ ନୋ ଜନା, ମୁଁ ନୋ ବେଦ, ମୁଁ ମଧ୍ୟ ଜାଣିନାହିଁ, ଅହମ୍ ନ ବେଦ ନ ଜନା, କେହି ଜାଣିପାରିନି ଭଗବାନଙ୍କର, କିଏ ଜାଣିପାରିବ ଅନ୍ତ, କିଏ ପାଇପାରିବ ଭଗବାନଙ୍କର, କେହି ଜାଣିପାରିବେ ନାହିଁ, ଏହି ଭାବରେ କହୁଛନ୍ତି, କିନ୍ତୁ ନନ୍ଦ ମହାରାଜ ଭାବିଲେ ଇଏ ଜଣେ ପ୍ରସିଦ୍ଧ ଆଚାର୍ଯ୍ୟ, ଇଏ ସବୁ ଜାଣନ୍ତି, ଏଇଭଳି ଭାବରେ କହିଲେ, କିନ୍ତୁ ତାଙ୍କର ଭାବ ହେଉଛି ମୁଁ ମଧ୍ୟ ଜାଣିନାହିଁ ତାଙ୍କ ବିଷୟରେ, ବ୍ରହ୍ମା କହୁଛନ୍ତି ତାଙ୍କ ବିଷୟରେ ଜାଣିପାରୁନାହାନ୍ତି, ଆଉ କ'ଣ କହିବେ। ତେଣୁ ଏସବ ଶ୍ରେୟ ଆଧାସ୍ୟ ଗୋପ ଗୋକୁଳ ନନ୍ଦନ ଅନେନ ସର୍ବଦୁର୍ଗାଣି ଦ୍ୱେ ମଞ୍ଜସ୍ତରିଷତ, ଏସବ ଶ୍ରେୟ ଆଧାସ୍ୟତ, ଏ ତମର ଶ୍ରେୟ ପ୍ରଦାନ କରିବ, ତମର ସବୁ କାମନାକୁ ସେ ପୂରଣ କରିବ। ଗୋପ ଗୋକୁଳ ନନ୍ଦନ, ଗୋକୁଳ ନନ୍ଦନ, ଇଏ ଗୋକୁଳରେ ସେଠି ନାମକରଣ ହେଉଛି, ସେ ଗୋକୁଳରେ ଥିଲେ ବର୍ତ୍ତମାନ, ଗୋକୁଳ ନନ୍ଦନ, ସିଏ ଗୋପ ଗୋପନନ୍ଦନ, ଗୋକୁଳ ନନ୍ଦନ, ଏଇଭଳି ଭାବରେ ଅନେକ ନାମକରଣ ହେବ। ଅନେନ ସର୍ବଦୁର୍ଗାଣି, ଇଏ ହିଁ ସମସ୍ତ ଦୁଃଖରୁ, ଏ ଦୁର୍ଗ ବୋଲେ ସମସ୍ତ ବିପଦରୁ, ଜୁହମ ମଞ୍ଜସ୍ତରିଷତ, ତମେ ବହୁତ ସହଜରେ ପାର ହେଇ, ସବୁ ବିପଦକୁ ପାର ହେଇଯିବ ତାଙ୍କ ଦ୍ୱାରା, ଅନେନ ସବୁ ପାର ହେଇଯିବ। ପୁରାଣେନ ବ୍ରଜପତେ ସାଧବୋ ଦସ୍ୟୁ ପୀଡ଼ିତା ଅରାଜକେ ରକ୍ଷ୍ୟମାଣା ଜିଜ୍ଞୁ ଦସ୍ୟୁନ୍ ସମେଧିତା। ଅତୀତରେ ପୁରାଣେନ ବ୍ରଜପତେ, ବ୍ରଜପତେ ହେ ବ୍ରଜପତି, ଅତୀତ କାଳରେ ସାଧବ ଦସ୍ୟୁ ପୀଡ଼ିତା, ସାଧୁମାନେ ଦସ୍ୟୁମାନଙ୍କ ଦ୍ୱାରା ପୀଡ଼ିତ ହେଲାବେଳେ ସେହି ସମୟରେ ଅରାଜକେ ରକ୍ଷ୍ୟମାଣା, ଅରାଜକ ସବୁ ହେଇଯାଇଥିଲା ସେହି ସମୟରେ ରକ୍ଷା କରିଥିଲେ। ଜିଜ୍ଞୁ ଦସ୍ୟୁନ୍ ସମେଧିତା, ଯେଉଁ ଦସ୍ୟୁମାନେ ବଢ଼ି ଯାଇଥିଲେ ଏସବୁ ତାଙ୍କୁ ରକ୍ଷା କରିଥିଲେ, ଜିଜ୍ଞୁନ୍ ସମାଧିତା। ଯ ଏତସ୍ମିନ୍ ମହାଭାଗା ପ୍ରୀତିଂ କୁର୍ବନ୍ତି ମହାନଭା ନାରୟ ଅଭିଭବନ୍ତି ଏତାନ୍ ବିଷ୍ଣୁପକ୍ଷା ନିବାସୁରା। ତେଣୁ ଇଏ ମହାଭାଗା ଯେଉଁମାନେ ଅତ୍ୟନ୍ତ ଭାଗ୍ୟବାନ, ତାଙ୍କ ପ୍ରତି ପ୍ରୀତି କୁର୍ବନ୍ତି ମହାନଭା, ତାଙ୍କ ପ୍ରତି ପ୍ରୀତି କରିବେ, ପ୍ରେମ କରିବେ ଯେଉଁମାନେ, ସେମାନେ ନାରୟ ଅଭିଭବନ୍ତି, ତାଙ୍କର କୌଣସି ଶତ୍ରୁ ରହିବେ ନାହିଁ, ଶତ୍ରୁ ନ ଅରୟ, ତାଙ୍କର ଆଉ କ'ଣ ଶତ୍ରୁମାନେ ସବୁ ନଷ୍ଟ ହୋଇଯିବେ। ନାରୟ ଅଭିଭବନ୍ତି ଏତା ବିଷ୍ଣୁପକ୍ଷା ନିବାସୁରା, ଯେଉଁଭଳି ଭାବରେ ଅସୁରମାନେ ବିଷ୍ଣୁପକ୍ଷ, ବିଷ୍ଣୁ ଦେବତାମାନେ ବିଷ୍ଣୁପକ୍ଷରେ ରହିଛନ୍ତି, ଅସୁରମାନେ ତାଙ୍କ ବିରୁଦ୍ଧରେ ଲାଗିଥିବାରୁ ଭଗବାନ ବିଷ୍ଣୁ ଦେବତାମାନଙ୍କୁ ସୁରକ୍ଷା ପ୍ରଦାନ କରି ଅସୁରମାନଙ୍କୁ ହତ୍ୟା କରନ୍ତି, ଏଇଭଳି ଭାବରେ ହେବ। ତେଣୁ ଏ ଯେଉଁ ଶୁଣିବ ଇଏ ଭଗବାନ ନା କ'ଣ, ନା ନା ତସ୍ମାତ୍ ନନ୍ଦାତ୍ମଜ ୟନ୍ତି, ହେ ନନ୍ଦ ଇଏ ତମର ଆତ୍ମଜ, ତମର ପୁତ୍ର, ତସ୍ମାନନ୍ଦାତ୍ମଜ ୟନ୍ତି, ନାରାୟଣ ସମ ଗୁଣେ, ଇଏ ନାରାୟଣ, ନାରାୟଣଙ୍କ ଭଳି ଗୁଣ।
ପ୍ରକୃତରେ ନାରାୟଣଙ୍କର ଭଗବାନ କୃଷ୍ଣଙ୍କ ଭଳି ଗୁଣ ଆସିବ ନାହିଁ, କୃଷ୍ଣଙ୍କ ସହିତ କେହି ସମାନ ହେଇପାରିବେ ନାହିଁ, ସମ ନାରାୟଣ ତାଙ୍କ ସହିତ କିଛି ପରିମାଣରେ ସମାନ ହେବେ ଏଇ ଉଦ୍ଦେଶ୍ୟରେ କୁହାଗଲା। କିନ୍ତୁ ନନ୍ଦ ମହାରାଜ ଭାବିଲେ ୟାଙ୍କର ବହୁତ ଶକ୍ତି ରହିଛି, ନାରାୟଣଙ୍କ ଭଳି ଗୁଣ ରହିଛି ବା ଶକ୍ତି ରହିଛି। ଶ୍ରିୟା କୀର୍ତ୍ତିଆନୁଭାବେନ ଗୋପାୟଶ ସମାହିତ, ତାଙ୍କର ଏଭଳି ସୌନ୍ଦର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ରହିଛି, କୀର୍ତ୍ତି ରହିଛି, ତେଣୁ ଆକୁ ଗୋପାୟଶ ସମାହିତ ଯେଉଁଟାକୁ ପାଳନ କର, ଅତ୍ୟନ୍ତ ସାବଧାନ ସହକାରେ ପାଳନ କର। ତାମାନେ ଭଗବାନ ବୋଲି ସେ ଯେଉଁ ଭାବ ଆସିଯାଉଛି ସେ ଭାବକୁ ସେ ଏଡ଼େଇ ଦେଉଛନ୍ତି ନା, ଇଏ ତମ ପୁତ୍ର। ଏଇଭଳି ଭାବରେ ଭଗବାନଙ୍କ ନାମକରଣ ହେଇଗଲା, ଭଗବାନ ନାମକରଣ ହେଇଗଲା, ନନ୍ଦ ବହୁତ ଖୁସି ହେଇଗଲେ। ଇତ୍ୟାତ୍ମନଂ ସମାଧିଶ୍ୟ ଗର୍ଗେ ଚ ସ୍ୱଭୃଙ୍ଗତେ ନନ୍ଦ ପ୍ରମୁଦିତ ମେନେ ଆତ୍ମାନଂ ପୂର୍ଣ୍ଣମାଶିଷାମ। ଏଇଭଳି ଭାବରେ ଇତି ଆତ୍ମାନଂ ସମାଧିଶ୍ୟ, ଏଇଭଳି ଭାବରେ ପରମାତ୍ମାଙ୍କ ସମ୍ବନ୍ଧରେ ଯେଉଁ ଉପଦେଶ ପ୍ରଦାନ କଲେ, ଗର୍ଗେ ଚ ସ୍ୱଭୃଙ୍ଗତେ, ଗର୍ଗଙ୍କର କାମ ହେଇଗଲା, ନନ୍ଦ ମହାରାଜଙ୍କର କାମ ହେଇଗଲା, ସମସ୍ତଙ୍କର କାମ ହେଇଗଲା, ଆମମାନଙ୍କ ମଧ୍ୟ କାମ ହେଇଗଲା, ଭଗବାନଙ୍କ ନାମକରଣ ହେଇଗଲା। ଗର୍ଗେ ଚ ସ୍ୱଗୃହେ ଗତେ, ଗର୍ଗ ଚାଲିଗଲେ ତାଙ୍କ ଗୃହକୁ, ଏଇଟା କେହି ଜାଣିପାରିଲେ ନାହିଁ, ବ୍ରଜ କୂଳରେ କେହି ଜାଣିପାରିଲେନି ଏଇଭଳି ସବୁ କଥା ହେଇଥିଲେ, ଖାଲି ଜାଣିଲେ ଆସୁଥିଲେ ବୋଲି, କିନ୍ତୁ ନାମକରଣ ହେଲା, ଇଏ ହେଲା, ଏ ସବୁ ନାମ ହେଇଛି କେହି ଜାଣିଲେ ନାହିଁ, ସବୁ ଗୋପନରେ ରଖା ହେଇଗଲା। ଯେତେବେଳେ ଭଗବାନ ସାତ ବର୍ଷର ବାଳକ ହେବେ, ଯେତେବେଳେ ସିଏ ଧାରଣ କରିବେ, ଗୋବର୍ଦ୍ଧନକୁ ଧାରଣ କରିବେ ଆମ ହାତର କାଳିଆ ଆଙ୍ଗୁଠିରେ, ସେତେବେଳେ ନନ୍ଦ ମହାରାଜ କହିବେ, ଗୋପବାସୀମାନେ ବିସ୍ମିତ ହେବେ, କହିବେ ତୁମ ପୁଅ ବିଷୟରେ କ'ଣ ଜାଣିଛ କିଛି, କ'ଣ ଇଏ ତା'ର କ'ଣ, ସେତେବେଳେ ସେ କହିବେ। ଏଇଟା ଦଶମ ସ୍କନ୍ଧ ଚବିଶ ପଚିଶ ଛବିଶ ଏ ପଚିଶ ଚବିଶ ପଚିଶ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ ଭଗବାନଙ୍କ ଗୋବର୍ଦ୍ଧନ ଧାରଣ ଲୀଳା, ଏ ସାତ ବର୍ଷର ଲୀଳା। ତେଣୁ ସେ ସବୁ ସେତେବେଳେ କହିବେ ନନ୍ଦ ମହାରାଜ, ଟିକିଏ ବଦଳେଇକିରି କହିବେ, ସତ୍ୟ ସେ ଜାଣିଲେ ସବୁ। କିନ୍ତୁ ଗର୍ଗାଚାର୍ଯ୍ୟ ଯାହା କହିଛନ୍ତି ସେ କିଛି ବୁଝିପାରିଲେ ନାହିଁ, ସେ ଯାହା କହିଛନ୍ତି ସେଇଟାକୁ କହିଦେଲେ। ସେ ଗର୍ଗାଚାର୍ଯ୍ୟଙ୍କୁ କହିବାର ଅର୍ଥ ନନ୍ଦ ମହାରାଜ ବୁଝିପାରିଲେ ନାହିଁ, ଆଉ ନନ୍ଦ ମହାରାଜଙ୍କ ଯେଉଁ ଗୋକୁଳ ଲୋକମାନେ କ'ଣ ବୁଝିବେ। ଏଇଭଳି ଭାବେ ଭଗବାନଙ୍କ ସବୁ ହେଉଛି ଗୋପନୀୟ ଜିନିଷ ସବୁ, ତାକୁ ସମସ୍ତେ ବୁଝିପାରିବେ ନାହିଁ। ତେଣୁ ଭଗବାନ କହିଲେ ତା ବିଧି ପ୍ରଣିପାତିନ ପରିପ୍ରଶ୍ନ ସେବୟା ଉପଦେଖ୍ୟନ୍ତି ଏତେ ଜ୍ଞାନମ ଜ୍ଞାନୀନ ତତ୍ତ୍ୱଦର୍ଶିନ, ଏଇଟାକୁ ବୁଝିବା ପାଇଁ ହେଲେ ତତ୍ତ୍ୱଦର୍ଶୀ ଜ୍ଞାନୀମାନଙ୍କ ପାଖକୁ ଯାଇକରି ତାଙ୍କୁ ବିନୟ ସହକାର ପ୍ରଶ୍ନ କରି ତାଙ୍କୁ ସେବା କଲେ ଆମେ ଏଇସବୁ ଜ୍ଞାନକୁ ପ୍ରାପ୍ତ ହେବା। ଏସବୁ ଏତେ ସହଜ ଜିନିଷ ନୁହଁ, ଯେମିତି ଆଳୁ କିଣିଲା ଭଳିଆ ଯାଇକି କିଣି ଦେଇକି ଆଣିଲେ ଏତେ ଆଳୁ କିଣିଲି ଏତେ, ଏସବୁ ସେଭଳି ନୁହଁ, ଦିବ୍ୟ ସବୁ ଏସବୁ। ତେଣୁ ଏଇଭଳି ଭାବରେ ଗର୍ଗାଚାର୍ଯ୍ୟ ତାଙ୍କର ଗୃହକୁ ଗଲେ ଭଗବାନଙ୍କ ଲୀଳା ଆରମ୍ଭ ହେଇଗଲା। କାଳୀନ ବ୍ରଜ ତାଳପୀନ ଗୋକୁଳେ ରାମ କେଶବ ଜାନୁଭ୍ୟାଂ ସପାଣି ଭ୍ୟାଂ ରିଙ୍ଗ ମାଣୁ ବିଜହର୍ତ୍ତୃ। ବଳରାମ ମାତ୍ର ଆଠ ଦିନ ବଡ଼, ବେଶୀ ଦିନ ବଡ଼ ନାହିଁ, ଏଇ ଯେଉଁ ପୂର୍ଣ୍ଣମୀରେ ତାଙ୍କର ଆବିର୍ଭାବ, ତାଙ୍କର ଅଷ୍ଟମୀ, ଆଠ ଦିନର ବଡ଼ କଥା। ଦୁଇଜଣ ଯାକ ଏକା ସମୟରେ ଚାଲିଛି, ଲୀଳା ଚାଲିଛି। କାଳୀନ ବ୍ରହ୍ମ ତାଳପୀନ ବ୍ରଜ ତାଳପୀନ, ବ୍ରଜ ସମଗ୍ର ବ୍ରଜରେ ତାଙ୍କର ଲୀଳା ଚାଲିଛି। ଏକ ସମୟରେ ସେ ସବୁଠାରେ ବିରାଜମାନ କରୁଛନ୍ତି ଭଗବାନ, ସେ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରୁଛନ୍ତି, ଇଏ ଭଗବାନଙ୍କ ଭଗବତ୍ତା। ଇଏ ନୁହଁ ଖାଲି ସେହି ନନ୍ଦଗୋକୁଳରେ ଚାଲିଥିଲେ, ଲୀଳା କରୁଥିଲେ, ଅନ୍ୟମାନେ ସେଥିରେ ବଞ୍ଚିତ ହେଉଥିଲେ, ତା ନୁହଁ, ଏକ ସମୟରେ ସମଗ୍ର ଚୌରାଶୀ କୋଶ ବ୍ରଜ, ଏକ ସମୟରେ ଭଗବାନଙ୍କ ଲୀଳା ସବୁଠାରେ ଚାଲିଛି। ଏ ଇଏ ଭଗବାନ ପୁରା ଭଗବତ୍ତା। କାଳୀନ ବ୍ରଜ ତାଳପୀନ, ଯେତେବେଳେ ଟିକେ ଅଧିକ କିଛି ଦିନ ହେଇଗଲା, ତିନି ମାସର ଲୀଳା ଆମେ କହିଥିଲେ, ଏକ ବର୍ଷ ଲୀଳା କହିଥିଲେ, ତେଣୁ ଆସ୍ତେ ଆସ୍ତେ ଯେତେବେଳେ ସେ ଆଣ୍ଠିଆ ପାଇଁ ଆରମ୍ଭ କଲେ, ଗୋକୁଳେ ରାମ କେଶବ, ରାମ ହେଲେ ବଳରାମ, କେଶବ କୃଷ୍ଣଙ୍କର ନାମ କରାଗଲା କେଶବ। ଏସବୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି କାହିଁକି ଏ ନାମ ସବୁ କରାଯ, କେଶବ କାହିଁ କହିଲେ, କେଶବ ନାମ ତ ଦିଆଯାଇନଥିଲା, କେଶବ କାହିଁ କହିଲେ, କ ଈଶ ଗୋଟେ ନାମ ହେବ, କେଶବର ନାମ ଗୋଟେ ହେବ। ଏଇଭଳି ଭାବରେ କ ହେଉଛନ୍ତି ବ୍ରହ୍ମା, ଈଶ ହେଉଛନ୍ତି ଶିବ, ତାଙ୍କୁ ଯିଏ ବସରେ ରଖନ୍ତି ସେ ହେଉଛନ୍ତି କେଶବ। ବ୍ରହ୍ମା ଶିବ ସେଠି ପ୍ରଣାମ କରିବେ ତାଙ୍କୁ, କେଶବ ତାଙ୍କ ଲୀଳାକୁ ବହୁତ ଲୀଳା ରହିଛି, ସବୁଗୁଡ଼ା ସବୁ ଭାଗବତରେ ସବୁ ଲୀଳା ବର୍ଣ୍ଣନା କରାଯାଇ ନାହିଁ, ଅନ୍ୟ ପୁରାଣମାନଙ୍କରେ ଅନ୍ୟ ସ୍ଥାନରେ ସବୁ ବିଭିନ୍ନ ଲୀଳା ସବୁ ରହିଛି। ବ୍ରଜବାସୀମାନେ ତାଙ୍କ ବ୍ରଜଭାଷାରେ ଭଗବାନଙ୍କ ଅନେକ ଲୀଳା ବର୍ଣ୍ଣନା କରନ୍ତି। ତେଣୁ ଥରେ ଶିବଜୀ ଆସିଲେ ଭଗବାନଙ୍କର ରୂପ ଦର୍ଶନ କରିବା ପାଇଁ, ରୂପ ଦର୍ଶନ କରିବା ଭଗବାନ ମା ଯଶୋଦା ଦେଖିଲେ, ଏ ଭାଗବତ ନାହିଁ ଅନ୍ୟ ପୁରାଣରେ ସେ ବର୍ଣ୍ଣନା କରାଯାଇଛି, କେଶବ ଶବ୍ଦରୁ ଆସିଲା, କେବେ ଆସିଲେ ଶିବଜୀ ଚାହୁଁଛନ୍ତି ତାଙ୍କୁ ଟିକେ ମସ୍ତକରେ, ତାଙ୍କ ପାଦକୁ ମସ୍ତକରେ ଛୁଆଁଇବେ, ଧନ୍ୟ ହେଇଯିବେ, ବ୍ରହ୍ମା ଶିବ ଏମାନେ ସମସ୍ତେ ଭଗବାନଙ୍କର ଆରାଧନା କରନ୍ତି, କିନ୍ତୁ ଶିବଜୀଙ୍କର ରୂପ ଦେଖିକିରି ମା ଯଶୋଦା ଡରିଗଲେ, କହିଲେ ମୋ ପୁଅ ଦେଖିଲେ ଭୟ କରିଯିବ, ତେଣୁ ସେ ମନା କରିଦେଲେ, ପଠାଇଦେଲେ, ଶିବକୁ ଛାଡ଼ୁଛନ୍ତି, ବା ଶିବ ମନ ଦୁଃଖରେ ଯାଇକି ଗଲେ ରହିଲେ ସେ ପାଖରେ, ସେ ଯେଉଁ ଗୋକୁଳର ଲୀଳା ଚାଲିଛି ଗୋକୁଳ ପାଖରେ ରହିଲେ, ତେଣୁ ଏଣେ ଭଗବାନ କ'ଣ ଭଗବାନଙ୍କର ଭକ୍ତ ବତ୍ସଳତା, ତେଣୁ ସେ ଭଗବାନଙ୍କ ଭକ୍ତ ମନ ଦୁଃଖ କରୁଛନ୍ତି, ତେଣୁ ତାଙ୍କୁ ଆନନ୍ଦ ଦେବା ପାଇଁ ଭଗବାନ ଗୋଟେ ଲୀଳା କଲେ, କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ଭଗବାନ କ୍ରନ୍ଦନ କଲେ ଯେତେ ଯାହା କଲେ ମୋତେ ବୁଝୁନାହିଁ ପୁଅ, ତେଣୁ ଯଶୋଦା ମା ତାପରେ ଏମିତି ଗୋଟେ ଖବର ମିଳିଗଲା, ଭଗବାନଙ୍କ ବ୍ୟବସ୍ଥାରେ ସବୁ ହେଇଗଲା, ହେଲେ ସେ ଯୋଗୀ ଆସିଛନ୍ତି, ସେ ଯୋଗୀ ସମସ୍ତଙ୍କୁ ସେ ଠିକ୍ କରିଦେବ, ସିଏ ତାଙ୍କ ପାଖରେ ରହିଛି ମନ୍ତ୍ର ସବୁ ରହିଛି, ଏଇଭଳି ଭାବରେ ଖବର ସେ ପାଇଲେ ଯଶୋଦା ମା, ତେଣୁ ପଠାଇଲେ ତାଙ୍କୁ ଆମ ଡାକ ଡାକ କୁଆଡ଼େ ଗଲେ, ସେ ଆସିଲେ ଶିବଜୀ ସେ ଚାହୁଁଛନ୍ତି ଭଗବାନ ଦର୍ଶନ କରିବେ, ଆସିଲେ ତେଣୁ ମା ଯଶୋଦା ନେଇ ତାଙ୍କୁ ଦେଲେ, ଯେତେବେଳେ ପୁତ୍ରକୁ ଧାରଣ କଲେ ସେ ପୁଅ କାନ୍ଦ ବନ୍ଦ ହେଇଗଲା, ତେଣୁ ଯଶୋଦା ମା ଖୁସି ହେଇଗଲେ, ଶିବଜୀଙ୍କର ମନବାଂଛା ପୂର୍ଣ୍ଣ ହେଇଗଲା, ନିଜର ମସ୍ତକରେ ଧାରଣ କଲେ ପୁତ୍ରକୁ, ତାଙ୍କ ପାଦକୁ ନିଜ ମସ୍ତକରେ ଧାରଣ କଲେ, ପାଦ ପଦ୍ମ ଧୌତ ଗଙ୍ଗାକୁ ସେ ଧାରଣ କରିଛନ୍ତି ମସ୍ତକରେ ଜଟାରେ, ଆଜି ସାକ୍ଷାତ ଭଗବାନ ପାଦ ପଦ୍ମକୁ ଧାରଣ କଲେ, ବହୁ କେତେ ଆନନ୍ଦର କଥା ଏସବୁ, ତେଣୁ ଭକ୍ତ ଏବଂ ଭଗବାନ ଉଭୟ ଜଣଙ୍କର ଆନନ୍ଦାନୁଭୂତି ବର୍ଦ୍ଧନ, ଏଇସବୁ ଲୀଳା ସବୁ ଚାଲିଛି, ବ୍ରଜ ଲୀଳା ସବୁ ଚାଲିବ, ତେଣୁ ଯଶୋଦା ମା ଖୁସି ହେଇ କହିଲେ ତମେ ଏଇଠି ରହିବାକୁ କୁଆଡ଼େ ଯିବ ନାହିଁ, ସେଠି ସେ ରହିଲେ ଗୋପେଶ୍ୱର ହେଇଗଲେ, ସେ ଗୋପେଶ୍ୱର ହେଇଗଲେ, ଗୋପରେ ରହିଲେ ସିଏ ଗୋପରେ ଈଶ୍ୱର ହେଇକି ରହିଲେ, କେଶବ ବ୍ରହ୍ମା ମଧ୍ୟ ସେ କେଉଁଠି ଭାବରେ ରହିଛନ୍ତି, ବ୍ରହ୍ମାଙ୍କର ଗୋଟେ ରହିଛି ପାହାଡ଼, ସେ ବ୍ରହ୍ମା ସେଠି ରହୁଛନ୍ତି ବୋଲି କୁହାଯାଏ, ଏସବୁ ବିଭିନ୍ନ ଲୀଳାର ସବୁ ରହିଛି, ଭଗବାନ ଲୀଳା ଆରମ୍ଭ ହେଇଗଲା, କାଳୀନ ବ୍ରଜ ତାଳପୀନ ଗୋକୁଳେ ରାମ କେଶବ ଜାନୁଭ୍ୟାମ ସହ ପାଣିଭ୍ୟାମ, ଆଣ୍ଠି ଆଣ୍ଠି ଯେତେବେଳେ ଲୀଳା କରୁଛନ୍ତି ସେ ଲୀଳାଠୁ ମଧ୍ୟ ବର୍ଣ୍ଣନା କରାଯାଉଛି, ଆଣ୍ଠି ଆଣ୍ଠି କେତେ କ'ଣ ଲୀଳା କରିଛନ୍ତି ସେ, ଜାନୁଭ୍ୟାମ ଯେଉଁ ରହିଛି ଜାନୁ, ଜାନୁ ଦୁଇ ଜଙ୍ଘ ଏବଂ ଦୁଇ ହାତରେ ଚାଲୁଛନ୍ତି, ପଶୁ ଭଳି ଚାଲନ୍ତି, ଆଣ୍ଠି ଆଣ୍ଠି ଚାଲିବା ଭଳିଆ ଛୋଟ ପିଲା ସେଇଭଳି ଚାଲନ୍ତି, ସେ ଚାଲି କେତେ କ'ଣ ସବୁ କରିଦେବେ ସବୁ ଯାଇକିରି, ଏଭଳି ସବୁ କାର୍ଯ୍ୟ କରିବେ, ମା ଆଉ ଯଶୋଦା ମା ଆଉ ରୋହିଣୀ ମା ଏ ଦୁଇ ଜଣଙ୍କ ଆଉ କାମ କରିପାରିବେନି, କେତେବେଳେ ଯାଇ କ'ଣ କରିବେ, ଜାନୁଭ୍ୟାସ ପାଣି ରିଙ୍ଗ ମାଣ ବିଜ ହୃତୁ, ରିଙ୍ଗ ମାଣ ସବୁ ଆଣ୍ଠି ଆଣ୍ଠିକିରି ବିଜ ହୃତୁ, ବିଭିନ୍ନ ପ୍ରକାର ଶିଶୁ ସୁଲଭ କ୍ରୀଡ଼ା ସବୁ କରୁଛନ୍ତି, ଏକ ସମୟରେ ସବୁଠାରେ ଚାଲିଛି ତାଙ୍କ ଲୀଳା, ସବୁ ବ୍ରଜବାସୀମାନେ ଦେଖି ଆନନ୍ଦିତ ହେଉଛନ୍ତି, କେଉଁଠି କେତେବେଳେ କେଉଁ ଲୀଳା ତାଙ୍କର ଚାଲିଛି, ତା ଭଙ୍ଗ୍ରୀ ଯୁଗ୍ମ ମନୁକୃଷ୍ୟ ସରିସୃପନ୍ତ ଘୋଷ ପ୍ରଘୋଷ ରୁଚିରଂ ବ୍ରଜ କର୍ତ୍ତମେଷୁ ତନ୍ନାଦ ହୃଷ୍ଟ ମନସା ବନୁସୃତ ଲୋକଂ ମୁଗ୍ଧ ପ୍ରଭୀତ ଦୁପେୟ ତୁରନ୍ତି ମାତୃ, ମା ମାନେ ସବୁ ମା ମାତୃ, ମା ମାନେ ସବୁ କାମ ଛାଡ଼ିକିରି ଆଜି ଦେଖୁଛନ୍ତି, ଏଇଭଳି ତା ଅଙ୍ଘ୍ରୀ ଯୁଗ୍ମ ଅନୁକୃଷ୍ୟ ଚରଣ ଯୁଗଳ ଯେଉଁ ରହିକି ଆଣ୍ଠି ଆଣ୍ଠିକି ଚାଲୁଛନ୍ତି, ସରିସୃପନ୍ତ ସରିସୃପ ଭଳି ବ୍ରଜଗତିରେ ବିଚରଣ କରିକିରି ଘୋଷ ପ୍ରଘୋଷ ରୁଚିରମ ପାଦରେ ତାଙ୍କର ଘୁଙ୍ଗୁର ସବୁ ରହିଛି, ଏସବୁ ଶବ୍ଦ ହେଉଛି, ଶବ୍ଦ ହେଲା ମାନେ ସବୁ ଜାଣିଲେ ଆସିଗଲେ କୃଷ୍ଣ କହିକି ସବୁ ଆସି ଦେଖିବେ ଭଗବାନ, ଏକ ସମୟରେ ସବୁଆଡ଼େ ଲୀଳା ଚାଲିଛି ତାଙ୍କର, ବ୍ରଜକର୍ଦ୍ଦମ ଏସୁ ବ୍ରଜରେ ସେଠି ଆଉ ପକ୍କା ରୋଡ଼ ନାହିଁ, ସବୁ ଧୂଳିପୁଳିରେ ବ୍ରଜ, ଏ ବ୍ରଜ ଏ ଭଗବାନ ପାଦ ପଦ୍ମ ବ୍ରଜ, ବ୍ରଜରଜ ମହାନ ବ୍ରଜରଜ, ଇଏ ଯେଉଁଠି ଭଗବାନ ପାଦ ପଦ୍ମ ରହିଛି ସବୁ ଉଣେଇଶଟି ଚିହ୍ନ ରହିଛି, ଯେଉଁ ବ୍ରଜ ରଜକୁ ଦେଖିକିରି ଅକ୍ରୂର ସବୁ ଲୋଟୁଥିଲେ, ସେଠି ସେଠି ସବୁ ପ୍ରଣାମ କରୁଥିଲେ, କୁହାଯାଏ ଅକ୍ରୂର ଯେତେବେଳେ ଆସିଥିଲେ ଦଶମ ସ୍କନ୍ଧ ଛତିଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ, ଅକ୍ରୂରଙ୍କୁ ପଠାଇବେ କଂସଙ୍କୁ, କଂସ ପଠାଇବେ ଅକ୍ରୂରଙ୍କୁ, ଅକ୍ରୂର ଯେତେବେଳେ ଆସିବେ ବ୍ରଜରେ ପହଞ୍ଚିକିରି ସେଠି ଧୋଳିରେ ଲୁଟିବେ, ଏବଂ ଇଏ ଯେତେବେଳେ ଆସିଲେ ଉଦ୍ଧବ ଯେତେବେଳେ ଆସିଲେ ଉଦ୍ଧବ ଯେତେବେଳେ ବ୍ରଜକୁ ଫେରିକି ଯିବେ ସେତେବେଳେ ସେ ବ୍ରଜରେ ଲୁଟିବେ ଗୋପୀ ମାଆମାନଙ୍କର ମହାତ୍ମା ଜାଣିକିରି ସବୁ ମହାତ୍ମା ଗୁଣ ଗାନ କରିକରିକି ସେ ବ୍ରଜରେ ଲୁଟିବେ ସବୁ ବ୍ରଜ ରଜ ଏତେ ମହାନ ବ୍ରଜ ରଜ ତେଣୁ ସେହି କ'ଣ ସେଇ ଯେଉଁ ବ୍ରଜ ରଜରେ ବ୍ରଜ କର୍ଦ୍ଦମେ ଏସବୁ ବର୍ଷା ହୋଇଗଲେ ବର୍ଷା ଦିନେ ସେଇଟା କାଦୁଆ ହୋଇଯିବ ସେଇ କର୍ଦ୍ଦମରେ ବାବା ସବୁ ଚାଲୁଥିବେ ଗୋମୂତ୍ର ସବୁ ଥିବ ସେଠି ଏଇ ଯେ ଭାବରେ କିଙ୍କିଣୀ ଧ୍ୱନି ଯେଉଁ ରହିଛି ତାଙ୍କ ଶରୀରରେ ଲଗେଇଛନ୍ତି ଅଣ୍ଟାରେ ସବୁ କିଙ୍କିଣୀ ସବୁ ରହିଛି ଏସବୁ ସମସ୍ତେ ଦେଖୁଛନ୍ତି ସମସ୍ତେ ମୁଗ୍ଧ ହୋଇଯାଉଛନ୍ତି ପ୍ରଭିତବତ୍ ଏବଂ ଭୟବତ କରୁଛନ୍ତି କେତେବେଳେ କେଉଁଠି ପଡ଼ିଯିବ କ'ଣ ହେବ କ'ଣ ହେଇ କେତେବେଳେ ନିଆଁ ପାଖରେ ପଳେଇ ଯାଉଛନ୍ତି କେତେବେଳେ କଣ୍ଟାରେ ପଶିଯାଉଛନ୍ତି ଏଇଭଳି ଭାବରେ ସବୁ ସମସ୍ତ ଭୟ ହୋଇଯାଉଛି ଉପେଇତୁ ଅନ୍ତିମାତୃ ମାତାଙ୍କ ନିକଟ ମାତା ଯାଇକି ପୁଣି ତାକୁ ତୋଳିକିରି ଆଣନ୍ତି ଏଇଭଳି ଭାବରେ ତନ୍ ମାତରୌ ଦୁଇ ଜଣ ମାତା ଏଇସବୁ ଲୀଳା ତନ୍ ମାତରୌ ନିଜ ସୁତୌ ଘୃଣୟୋ ସୁବଚନ୍ତୌ ପଙ୍କାଙ୍ଗ ରାଗ ରୁଚିରା ଉପଗୃହ୍ୟ ଦୋର୍ଭ୍ୟାମ ଦତ୍ତ୍ୱା ସ୍ତନଂ ପ୍ରପିବତୁ ସ୍ମ ମୁଖଂ ନିରୀକ୍ଷ ମୁଗ୍ଧ ସ୍ମିତାଳ୍ପ ଦଶନଂ ଯଜତୁ ପ୍ରମୋଦଂ ଏଇଭଳି ଭାବରେ ଲୀଳା ହେଉଛି ଭଗବାନଙ୍କର ତନ୍ ମାତରୁ ଯେଉଁ ସଦା ଏବଂ ରୋହିଣୀ ନିଜ ସୁତ ଘୃଣୟୋ ବହୁତ ଆଦରରେ ବହୁତ ସ୍ନେହରେ ସୁସ୍ମୁଚବନ୍ତ କ'ଣ ଏଟା ସ୍ପୁଚ କ'ଣ ଏଟା ଭୁଲ ଅଛି କି ନା କ'ଣ ସ୍ନୁବନ୍ତ ସ୍ନୁବନ୍ତ କହିଲେ ତାଙ୍କର ସ୍ତନକୁ ପାନ କରାଉଛନ୍ତି ତାଙ୍କୁ ଆଣିକିରି ପଙ୍କାଙ୍ଗ ରାଗ ରୁଚିର ତାଙ୍କ ଶରୀରରେ ପଙ୍କ ସବୁ ହେଇଥିବ ତାକୁ ସଫା କରୁଛନ୍ତି ରାଗ ରୁଚିର ଉପଗୃହ ଦୁର୍ଭ୍ୟାମ ତାଙ୍କର ହାତରେ ସେସବୁକୁ ସେସବୁକୁ ସଫା କରୁଛନ୍ତି ତାଙ୍କର ରାମ କୃଷ୍ଣଙ୍କର ଏବଂ ଦତ୍ତ୍ୱା ସ୍ତନଂ ପ୍ରପିବତ ତାଙ୍କୁ ସ୍ତନ ପ୍ରାଣ କରାଉଛନ୍ତି ମୁଖଂ ନିରୀକ୍ଷ ତାଙ୍କ ମୁଖକୁ ଦେଖିକିରି ମୁଗ୍ଧ ସ୍ମିତାଳ୍ପ ଦର୍ଶନଂ ସେମାନେ ଏତେ ଆନନ୍ଦିତ ହେଇଯାଉଛନ୍ତି ମା ପୁଅର ମୁଖରେ ଦେଖୁଛନ୍ତି ଦର୍ଶନଂ ଦର୍ଶନଂ କହିଲେ ଦନ୍ତରାଜି ନା ଦର୍ଶନଂ କ'ଣ ଛୋଟ ଛୋଟ ଦାନ୍ତ ହେଇଗଲାଣି ଏଇଭଳି ଲୀଳା ଚାଲିଛି ଆଉ କେତେ ବର୍ଣ୍ଣନା କରିବେ ଲୀଳା ସବୁ ସଂକ୍ଷେପରେ ବର୍ଣ୍ଣନା କରାଯାଉଛି ଛୋଟ ଛୋଟ ଦାନ୍ତ ହେଇଗଲାଣି ମା ଦେଖିବେ ଏଇ ସମୟରେ ମାଆକୁ ଦେଖେଇବେ ତେଣୁ ଦେଖିକିରି ସବୁ ପ୍ରମୋଦ ବହୁତ ଆନନ୍ଦିତ ହେଇଯାଉଛନ୍ତି ପୁଅର ମୁଖରେ ଦନ୍ତ ହେଇଗଲାଣି ଦେଖିକିରି କେତେ ଆନନ୍ଦିତ ସେମାନେ ମା କେତେ ଆନନ୍ଦ ନ ହେବ ତେଣୁ ଏଇଭଳି ଭାବରେ ଆମେ ଲୀଳାକୁ ଟିକେ ବିସ୍ତାର ଭାବେ ବର୍ଣ୍ଣନା କରିବା କାରଣ ଭଗବାନଙ୍କ ଲୀଳା ଏ ଲୀଳା ଶୁଣିବା ପାଇଁ ସୁଯୋଗ ମିଳେ ନାହିଁ କେତେବେଳେ ଆମକୁ ସୁଯୋଗ ମିଳିଛି ମାନେ ଏହା ବର୍ଣ୍ଣନା କରିବା ଆଉ ଟିକେ ବିସ୍ତାର ଭାବରେ ଆସନ୍ତାକାଲି ଏଇଟାକୁ ବର୍ଣ୍ଣନା କରିବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବିତ ଗୌର ଭକ୍ତ କି ଗୋପମାନନ୍ଦୀ।